ଆପଣ ପାଣିରେ ଅସୁବିଧା ହେଉଛି, ଲକ୍ଷ୍ମୀ ସାହୁ କହୁଛି, ସୁଖ ବିହାରରୁ କହୁଛି, ପାଣିରେ ବେଶୀ ଅସୁବିଧା ହେଉଛି, ଆମେ ଗାଧେଇବାକୁ ପାଉନି, ରୋଷେଇ କରିବାକୁ ହଉନି, ଠିକ ଟାଇମରେ ପାଣି ଆସୁନି। ଆଜ୍ଞା ପାଣି ଟିକେ ଛାଡ଼ନ୍ତୁ। ନା ଟାଇମରେ ଆସୁଛି ନା ପୁରା ଆସୁଛି ଏମିତି ପାଣି ଆଣିଲେ
ଲାଇଟିଂ କମ ଅଛି ତ ହେଇପାଇଁ ଦେଖାଉନି ଖରାପ।
କଣ କରେ ନା ଦବା ନା ଦବା।